ଯୋହନ 4 ଅଧ୍ୟାୟ। ଯୋହନଙ୍କ ଅପେକ୍ଷା ଯୀଶୁ ଅଧିକ ଶିଷ୍ୟ କରୁଥିବାର ଓ ବାପ୍ତିଜିତ ଦେଉଥିବାର ଖବର ଫାରୁସିମାନେ ଶୁଣିଲେ, କିନ୍ତୁ ଯୀଶୁ ପ୍ରକୃତରେ ଲୋକମାନଙ୍କୁ ବାପ୍ତିସ୍ମ ଦେଉନଥିଲେ। ତାହାଙ୍କ ଶିଷ୍ୟମାନେ ତାହାଙ୍କ ପାଇଁ ଲୋକଙ୍କୁ ବାପ୍ତିସ୍ମ ଦେଉଥିଲେ। ଯୀଶୁ ଜାଣିଥିଲେ ଯେ ଫାରୁସିମାନେ ତାହାଙ୍କ ସମ୍ବନ୍ଧରେ ଶୁଣିଛନ୍ତି, ତେଣୁ ସେ ସେତେବେଳେ ଜିହୁଦା ପ୍ରଦେଶ ଛାଡ଼ି ପୁଣି ଥରେ ଗାଲିଲିକୁ ଚାଲିଗଲେ। ଯୀଶୁ ଗାଲିଲି ଗଲାବେଳେ ତାହାଙ୍କୁ ସମୀରଣ ଅଞ୍ଚଳ ବାଟ ଦେଇ ଯିବାକୁ ହେଲା। ଯୀଶୁ ସମୀରଣର ସୁଖାରରେ ଆସି ପହଞ୍ଚିଲେ। ଏହି ନଗରଟି ଯାକୁବ ତାହାଙ୍କ ପୁତ୍ର ଯୋସେଫଙ୍କୁ ଦେଇଥିବା ଜମି ପାଖରେ ଥିଲା। ଯାକୁବଙ୍କ କୂଅ ସେଠାରେ ଥିଲା। ଯୀଶୁ ଚାଲି ଚାଲି କ୍ଲାନ୍ତ ହୋଇ ପଡ଼ିଥିଲେ, ତେଣୁ ସେ କୂଅ ପାଖରେ ବସି ପଡ଼ିଲେ। ଏହା ମଧ୍ୟାହ୍ନ ସମୟ ଥିଲା। ସେତିକି ବେଳେ ଜଣେ ସମୀରଣିଆ ସ୍ତ୍ରୀ ସେହି କୂଅରୁ ପାଣି ନେବା ପାଇଁ ଆସିଲା। ଯୀଶୁ ତାକୁ କହିଲେ,
ମୋତେ ଦୟାକରି ମୁଁ ପାଣି ପିଇବାକୁ ଦିଅ।
ସେ ସମୟରେ ତାହାଙ୍କ ଶିଷ୍ୟମାନେ କିଛି ଖାଦ୍ୟ କିଣିବା ପାଇଁ ନଗରକୁ ଯାଇଥିଲେ। ସେହି ସମୀରଣିଆ ସ୍ତ୍ରୀ ଜଣକ ତାହାଙ୍କୁ କହିଲା,
ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ ଆପଣ ମୋତେ ପାଣି ପିଇବାକୁ ମାଗୁଛନ୍ତି। ଆପଣ ଜଣେ ଜିହୁଦୀ ଓ ମୁଁ ଜଣେ ସମୀରଣିଆ ସ୍ତ୍ରୀ।
ଜିହୁଦୀମାନେ ସମୀରଣିଆଙ୍କ ସହିତ ବନ୍ଧୁତା କରନ୍ତି ନାହିଁ। ଯୀଶୁ ଉତ୍ତର ଦେଲେ,
ତୁମ୍ଭେ ପରମେଶ୍ୱର ଦେଉଥିବା ଜିନିଷ ବିଷୟରେ ଜାଣିନାହୁଁ। ତୁମ୍ଭକୁ ଜଳ ମାଗୁଥିବା ବ୍ୟକ୍ତି ଅର୍ଥାତ୍ ମୁଁ କିଏ ତାହା ମଧ୍ୟ ତୁମ୍ଭେ ଜାଣିନାହୁଁ। ତୁମ୍ଭେ ଯଦି ଏସବୁ କଥା ଜାଣିଥାନ୍ତ, ତେବେ ତୁମ୍ଭେ ମୋତେ ମାଗନ୍ତ ଓ ମୁଁ ତୁମ୍ଭକୁ ଜୀବନ୍ତ ଜଳ ଦିଅନ୍ତି।
ସେହି ସ୍ତ୍ରୀ ଲୋକଟି କହିଲା,
ମହାଶୟ, ଆପଣ କେଉଁଠାରୁ ସେହି ଜୀବନ୍ତ ଜଳ ପାଇବେ? କୂଅ ତ ଅତି ଗଭୀର ଓ ପାଣି କାଢ଼ିବା ପାଇଁ ଆପଣଙ୍କ ପାଖରେ କିଛି ନାହିଁ। ଆପଣ କ'ଣ ଆମ ପୂର୍ବପୁରୁଷ ଯାକୁବଙ୍କ ଠାରୁ ଶ୍ରେଷ୍ଠ? ଯାକୁବ ହିଁ ଆମ୍ଭକୁ ଏହି କୂଅ ଦେଇଥିଲେ। ସେ ନିଜେ ଏହି କୂଅରୁ ଜଳ ପିଉଥିଲେ, ତାହାଙ୍କର ପୁତ୍ରମାନେ ଓ ସବୁ ପଶୁମାନେ ମଧ୍ୟ ଏହି କୂଅରୁ ଜଳ ପିଉଥିଲେ।
ଯୀଶୁ ଉତ୍ତର ଦେଲେ,
ପ୍ରତ୍ୟେକ ଲୋକ ଏହି ଜଳ ପାନ କରିବା ପରେ ପୁଣି ତୃଷାର୍ତ୍ତ ହେବ, କିନ୍ତୁ ମୁଁ ଯେଉଁ ଜଳ ପିଇବାକୁ ଦେବି ତାହା ଯେଉଁ ଲୋକ ପିଇବ ସେ କଦାପି ତୁଷାର୍ତ୍ତ ହେବ ନାହିଁ। ମୁଁ ତାହାକୁ ଯେଉଁ ଜଳ ଦେବି ତାହା ଅନନ୍ତ ଜୀବନ ଜଳର ଝର ସ୍ୱରୂପେ ସର୍ବଦା ପ୍ରବାହିତ ହେବ।
ସେ ସ୍ତ୍ରୀ ଲୋକଟି ଯୀଶୁଙ୍କୁ କହିଲା,
ମହାଶୟ, ମୋତେ ସେହି ଜଳ ଦିଅନ୍ତୁ, ମୁଁ ଆଉ ଯେପରି ଆଉ କେବେ ତୃଷାର୍ତ୍ତ ହେବି ନାହିଁ। ମୋତେ ଏଠାକୁ ଆଉ କେବେ ଜଳ ନେବା ପାଇଁ ଆସିବାକୁ ପଡ଼ିବ ନାହିଁ।
ଯୀଶୁ ତାକୁ କହିଲେ,
ଯାଅ, ତୁମ୍ଭ ସ୍ୱାମୀଙ୍କୁ ଡାକି ଏଠାକୁ ଆସ।
ସ୍ତ୍ରୀ ଲୋକଟି କହିଲା,
କିନ୍ତୁ ମୋର ସ୍ୱାମୀ ନାହିଁ।
ଯୀଶୁ କହିଲେ,
ଠିକ୍ କଥା କହିଛ, ତୁମ୍ଭର ସ୍ୱାମୀ ନାହିଁ। ପ୍ରକୃତରେ ତୁମ୍ଭର 5 ଜଣ ସ୍ୱାମୀ ଥିଲେ। ତୁମ୍ଭେ ବର୍ତ୍ତମାନ ଯେଉଁ ଲୋକ ସହିତ ରହିଛ ସେ ତୁମ୍ଭର ସ୍ୱାମୀ ନୁହେଁ। ତୁମ୍ଭେ ମୋତେ ସତ୍ୟ କହିଲ।
ସ୍ତ୍ରୀ ଲୋକଟି କହିଲା,
ମହାଶୟ, ମୁଁ ଜାଣିପାରୁଛି ଆପଣ ଜଣେ ଭବିଷ୍ୟତ ବକ୍ତା। ଆମ୍ଭର ପିତୃପୁରୁଷମାନେ ଏହି ପର୍ବତରେ ଉପାସନା କରୁଥିଲେ, କିନ୍ତୁ ଜିହୁଦୀମାନେ କହନ୍ତି ଯେ ଜେରୁସାଲମ ହେଉଛି ଉପାସନା କରିବା ନିମନ୍ତେ ଯଥାର୍ଥ ସ୍ଥାନ।
ଯୀଶୁ ତାହାକୁ କହିଲେ,
ହେ ନାରୀ, ମୋତେ ବିଶ୍ୱାସ କର, ଏପରି ସମୟ ଆସୁଛି ଯେତେବେଳେ ତୁମ୍ଭେମାନେ ପରମ ପିତାଙ୍କର ଉପାସନା ଏ ପର୍ବତରେ କି ଜେରୁସାଲମରେ କରିବ ନାହିଁ। ତୁମ୍ଭେ ସମୀରଣୀୟମାନେ କିଛି ନ ଜାଣି ନ ବୁଝି ଉପାସନା କର, କିନ୍ତୁ ଆମ୍ଭେ ଜିହୁଦୀମାନେ କାହାକୁ ଉପାସନା କରୁ ସବୁ ଜାଣୁ। ଜିହୁଦୀମାନଙ୍କଠାରୁ ପରିତ୍ରାଣ ଏଇ ଜଗତକୁ ଆସେ। ଏପରି ସମୟ ଆସୁଛି ଯେତେବେଳେ ପ୍ରକୃତ ଉପାସକମାନେ ପରମ ପିତାଙ୍କୁ ଆତ୍ମା ଓ ସତ୍ୟରେ ଉପାସନା କରିବେ। ସେହି ସମୟ ବର୍ତ୍ତମାନ ଉପସ୍ଥିତ। ସେହିଭଳି ଲୋକମାନଙ୍କୁ ପରମ ପିତା ନିଜର ଉପାସକ ରୂପେ ଗ୍ରହଣ କରିବାକୁ ଚାହାନ୍ତି। ପରମେଶ୍ୱର ହିଁ ଆତ୍ମା, ତେଣୁ ପରମେଶ୍ୱରଙ୍କ ଉପାସନା କରୁଥିବା ଲୋକମାନେ ଆତ୍ମା ଓ ସତ୍ୟ ସହିତ ତାହାଙ୍କର ଉପାସନା କରିବା ଉଚିତ।
ସେହି ସ୍ତ୍ରୀ ଲୋକଟି କହିଲା,
ମୁଁ ଜାଣିଛି ମସିହ ଆସୁଛନ୍ତି। ଯେତେବେଳେ ମସିହ ଆସିବେ ସେତେବେଳେ ସେ ଆମମାନଙ୍କୁ ସବୁ କଥା ବୁଝାଇଦେବେ।
ଯୀଶୁ ତାହାକୁ କହିଲେ,
ଯେଉଁ ଲୋକ ବର୍ତ୍ତମାନ ତୁମ୍ଭ ସହିତ କଥାବାର୍ତ୍ତା କରୁଛି ସେ ନିଜେ ମସିହ ଅଟେ।
ସେହି ସମୟରେ ଯୀଶୁଙ୍କର ଶିଷ୍ୟମାନେ ନଗରରୁ ଫେରିଲେ। ସେମାନେ ଯୀଶୁଙ୍କୁ ଗୋଟିଏ ସ୍ତ୍ରୀ ଲୋକ ସହିତ କଥା ହେବା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। କିନ୍ତୁ କେହି ତାଙ୍କୁ ଏପରି କିଛି ପ୍ରଶ୍ନ ପଚାରିଲେ ନାହିଁ, ତୁମ୍ଭେ କ'ଣ ଚାହଁ କିମ୍ବା ତୁମ୍ଭେ କାହିଁକି ତାହା ସହିତ କଥାବାର୍ତ୍ତା ହେଉଛ। ତାପରେ ସେ ସ୍ତ୍ରୀଲୋକ ତା କଳସୀ ପାଣି ଛାଡ଼ି ନଗରକୁ ଚାଲିଗଲା। ସେଠାରେ ପହଞ୍ଚି ସେ ଲୋକମାନଙ୍କୁ କହିଲା,
ମୁଁ ଯାହା କିଛି କରିଛି ପ୍ରତ୍ୟେକ କଥା ମୋତେ ଜଣେ ଲୋକ କହିଦେଲେ। ତୁମ୍ଭେ ସେ ଲୋକକୁ ଦେଖିବା ଆସ, ସେ ବୋଧେ ଖ୍ରୀଷ୍ଟ ହୋଇପାରନ୍ତି।
ତେଣୁ ଲୋକମାନେ ନଗର ଛାଡ଼ି ଯୀଶୁଙ୍କୁ ଦେଖିବାକୁ ଗଲେ। ସ୍ତ୍ରୀ ଲୋକଟି ନଗରରେ ଥିବା ସମୟରେ ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କୁ ଅନୁରୋଧ କଲେ,
ଗୁରୁ କିଛି ଭୋଜନ କରନ୍ତୁ।
କିନ୍ତୁ ଯୀଶୁ ଉତ୍ତର ଦେଲେ,
ମୋ ପାଖରେ ଏପରି ଖାଦ୍ୟ ଅଛି ଯାହା ବିଷୟରେ ତୁମ୍ଭେମାନେ ଜାଣ ନାହିଁ।
ତେଣୁ ଶିଷ୍ୟମାନେ ନିଜ ନିଜ ମଧ୍ୟରେ କଥାବାର୍ତ୍ତା ହେଲେ,
ତାହାଙ୍କ ଲାଗି କି ଖାଦ୍ୟ ଆଣିଲା କି?
ଯୀଶୁ କହିଲେ,
ଯେଉଁ ପରମେଶ୍ୱର ମୋତେ ପଠାଇଛନ୍ତି ତାହାଙ୍କର ଇଚ୍ଛା ପାଳନ କରିବା ଓ ତାହାଙ୍କର କାର୍ଯ୍ୟ ପୂର୍ଣ୍ଣ କରିବା ହେଉଛି ମୋର ଆହାର। ତୁମ୍ଭେମାନେ ଯେତେବେଳେ କିଛି ରୋପଣ କର, ସେତେବେଳେ ତୁମ୍ଭେ ସର୍ବଦା କୁହ, ଶସ୍ୟ କଟା ହେବା ପାଇଁ ଆହୁରି 4 ମାସ ବାକି ଅଛି। କିନ୍ତୁ ମୁଁ ତୁମ୍ଭକୁ କହୁଛି, ତୁମ୍ଭମାନଙ୍କର ଆଖି ଖୋଲ, ଲୋକମାନଙ୍କୁ ଦେଖ, ସେମାନେ ଅମଳ ପାଇଁ ପ୍ରସ୍ତୁତ କ୍ଷେତ୍ରତୁଲ୍ୟ ଅଟନ୍ତି। ବର୍ତ୍ତମାନ ମଧ୍ୟ ଯେଉଁ ଲୋକ ଶସ୍ୟ କାଟେ ତାକୁ ମଜୁରି ଦିଆଯାଉଛି, ସେ ଅନନ୍ତ ଜୀବନ ପାଇଁ ଶସ୍ୟ ସଂଗ୍ରହ କରୁଛି, ତେଣୁ ବୁଣାଳି ଓ କଟାଳି ଉଭୟ ମିଳି ଆନନ୍ଦିତ କରିବେ। କଥାରେ ଅଛି, ଜଣେ ଲୋକ ବୁଣେ ଏବଂ ଅନ୍ୟ ଜଣେ ଫସଲ କାଟେ, ଏହି ଉକ୍ତିଟି ସତ୍ୟ। ତୁମ୍ଭେ ଯାହା ବୁଣି ନଥିଲ ତାହା କାଟିବା ପାଇଁ ମୁଁ ତୁମ୍ଭକୁ ପଠାଇଥିଲି। ଅନ୍ୟ ଲୋକମାନେ କାମ କଲେ ଆଉ ତୁମ୍ଭେମାନେ ସେମାନଙ୍କ କାମରୁ ଲାଭ ପାଇଲ।
ସେ ସହରର ସମିରଣୀୟମାନଙ୍କ ଭିତରୁ ଅନେକ ଯୀଶୁଙ୍କୁ ବିଶ୍ୱାସ କଲେ। ସେ ସ୍ତ୍ରୀ ଲୋକ ଯୀଶୁଙ୍କ ବିଷୟରେ ଯାହା କହିଥିଲା ସେଥିପାଇଁ ସେମାନେ ବିଶ୍ୱାସ କଲେ। ସେ ସେମାନଙ୍କୁ କହିଲା, ଯୀଶୁ ମୋତେ ମୁଁ କରିଥିବା ପ୍ରତ୍ୟେକ ଘଟଣାମାନ କହିଲେ। ସମିରଣୀୟମାନେ ଯୀଶୁଙ୍କ ପାଖକୁ ଗଲେ। ସେମାନେ ତାହାଙ୍କୁ ସେମାନଙ୍କ ସହିତ କିଛି ଦିନ ରହିବା ପାଇଁ ଅନୁରୋଧ କଲେ। ତେଣୁ ଯୀଶୁ ସେଠାରେ 2 ଦିନ ରହିଲେ। ଯୀଶୁଙ୍କଠାରୁ ବାଣୀ ଶୁଣି ବହୁତ ଲୋକ ତାହାଙ୍କଠାରେ ବିଶ୍ୱାସ କଲେ। ଲୋକମାନେ ସେ ସ୍ତ୍ରୀକୁ କହିଲେ,
ପ୍ରଥମେ ଆମ୍ଭେ ତୁମ୍ଭ କଥା ଶୁଣି ଯୀଶୁଙ୍କୁ ବିଶ୍ୱାସ କରିଥିଲୁ, କିନ୍ତୁ ବର୍ତ୍ତମାନ ଆମ୍ଭେ ନିଜେ ତାହାଙ୍କ କଥା ଶୁଣି ବିଶ୍ୱାସ କରୁଛୁ। ଆମ୍ଭେ ବର୍ତ୍ତମାନ ଜାଣୁଛୁ ଯେ ସେ ହେଉଛନ୍ତି ପ୍ରକୃତରେ ଜଗତର ତ୍ରାଣକର୍ତ୍ତା।
ସେଠାରେ 2 ଦିନ ରହିବା ପରେ ଯୀଶୁ ଗାଲିଲିକୁ ଯାତ୍ରା କଲେ। ଯୀଶୁ ପୂର୍ବରୁ କହିଥିଲେ ଯେ ଜଣେ ଭାବବାଦୀ ନିଜ ଦେଶରେ ସମ୍ମାନ ପାଏ ନାହିଁ। ପୁଣି ଯୀଶୁ ଯେତେବେଳେ ଗାଲିଲିରେ ପହଞ୍ଚିଲେ, ସେଠାରେ ଲୋକେ ତାହାଙ୍କୁ ସ୍ୱାଗତ କଲେ। ପୂର୍ବରୁ ଜେରୁସାଲେମରେ ନିସ୍ତାର ପର୍ବ ବେଳେ ସେମାନେ ତାହାଙ୍କର କାର୍ଯ୍ୟ ସବୁ ଦେଖିଥିଲେ। ସେହି ଲୋକମାନେ ପର୍ବ ସମୟରେ ମଧ୍ୟ ଉପସ୍ଥିତ ଥିଲେ। ଯୀଶୁ ଗାଲିଲିର କାନ୍ନା ନଗରକୁ ପୁଣି ଥରେ ଗଲେ। କାନ୍ନାରେ ସେ ଜଳକୁ ଦ୍ରାକ୍ଷାରସରେ ପରିଣତ କରିଥିଲେ। ରାଜାଙ୍କର ଜଣେ ମୁଖ୍ୟ କର୍ମଚାରୀ କଫର୍ନାହୁମ ନଗରରେ ବାସ କରୁଥିଲେ। ଏହି ବ୍ୟକ୍ତିଙ୍କର ପୁତ୍ର ଅସୁସ୍ଥ ଥିଲା। ସେହି ବ୍ୟକ୍ତି ଶୁଣିଲେ ଯେ ଯୀଶୁ ଜିହୁଦା ପ୍ରଦେଶରୁ ଆସିଛନ୍ତି ଓ ବର୍ତ୍ତମାନ ଗାଲିଲିରେ ଅଛନ୍ତି। ତେଣୁ ସେ ବ୍ୟକ୍ତି କାନ୍ନାରେ ଯୀଶୁଙ୍କୁ ଦେଖା କଲେ। କଫର୍ନାହୁମକୁ ଆସି ତାହାଙ୍କର ପୁତ୍ରକୁ ସୁସ୍ଥ କରିବା ପାଇଁ ସେ ଯୀଶୁଙ୍କୁ ନିବେଦନ କଲେ। ତାହାଙ୍କର ପୁତ୍ର ମୃତପ୍ରାୟ ହୋଇଥିଲା। ଯୀଶୁ ତାହାଙ୍କୁ କହିଲେ,
ତୁମ୍ଭେମାନେ ଅଲୌକିକ ଓ ଆଶ୍ଚର୍ଯ୍ୟଜନକ କାର୍ଯ୍ୟମାନ ନ ଦେଖିଲେ ତୁମ୍ଭେମାନେ ମୋତେ ବିଶ୍ୱାସ କରିବ ନାହିଁ।
ରାଜକର୍ମଚାରୀ ଜଣକ କହିଲେ,
ମହାଶୟ, ମୋ ପୁତ୍ର ମରିବା ପୂର୍ବରୁ ଆପଣ ମୋ ଘରକୁ ଆସନ୍ତୁ।
ଯୀଶୁ ଉତ୍ତର ଦେଲେ,
ଯାଅ, ତୁମ୍ଭର ପୁଅ ବଞ୍ଚିବ।
ଯୀଶୁଙ୍କ କଥା ସେ ବ୍ୟକ୍ତିଟି ଶୁଣି ବିଶ୍ୱାସ କଲେ ଓ ଘରକୁ ଚାଲିଗଲେ। ଘରକୁ ଯିବା ବାଟରେ ତାହାଙ୍କର କେତେଜଣ ଚାକର ଆସି ତାହାଙ୍କୁ ଭେଟିଲେ। ସେମାନେ ତାହାଙ୍କୁ କହିଲେ,
ତୁମ୍ଭର ପୁଅ ସୁସ୍ଥ ହେଲାଣି।
ପିଲାର ଅବସ୍ଥା କେଉଁ ସମୟଠାରୁ ଭଲ ଆଡ଼କୁ ଗତିଗଲା?
ସେ ପଚାରିଲେ। ଚାକରମାନେ କହିଲେ,
ଗତକାଲି ପ୍ରାୟ ଗୋଟାଏ ବେଳୁ ତାର ଜ୍ୱର ଛାଡ଼ିଗଲା।
ତୁମ୍ଭର ପୁଅ ବଞ୍ଚିବ ବୋଲି ଯୀଶୁ ଠିକ୍ ସେହି ସମୟରେ କହିଥିଲେ, ଏହା ପିଲାର ବାପା ଜାଣିଲେ। ତେଣୁ ସେହି ରାଜକର୍ମଚାରୀ ଓ ତାହାଙ୍କର ସମସ୍ତ ପରିବାରବର୍ଗ ଯୀଶୁଙ୍କଠାରେ ବିଶ୍ୱାସ କଲେ। ଜିହୁଦା ପ୍ରଦେଶରୁ ଗାଲିଲିକୁ ଆସିବା ପରେ ଯୀଶୁଙ୍କର ଏହା ଦ୍ୱିତୀୟ ଆଶ୍ଚର୍ଯ୍ୟ କାର୍ଯ୍ୟ ଥିଲା।